ହ୍ୟାଲୋ ହ୍ୟାଲୋ ଏବେ 66 ନମ୍ବର ୱାର୍ଡରୁ ମୁଁ ଜଣେ ଅଧିବାସୀ କହୁଛି। ଆମର ସେ ଯୋଉ ମୁଁ ବସନ୍ତ କୁମାର ଦାସ କହୁଛି। ଆପଣଙ୍କର ଯୋଉ ଡ୍ରେନ୍ କରାହେଇଛି ସେ ଡ୍ରେନ୍ ଉପରେ ଆପଣ କିଛି ସ୍ଲାବ ଦିଅନ୍ତୁ, କାରଣ ସ୍ଲାବ ନ ଦେବା ଯୋଗୁଁ ମଶା ମାଛି ସବୁ ହଉଛନ୍ତି, ପ୍ଲସ ବିଭିନ୍ନ ଅସନା ଜିନିଷ ମଧ୍ୟ ତା ଉପରେ ଲୋକ ପକଉଛନ୍ତି, ତେଣୁ ସେଟା ରାସ୍ତା ଜମିକିରି ବେଶୀ ମଶା ମାଛି ହଉଛନ୍ତି। ତେଣୁ ଦୟାପୂର୍ବକ ଆପଣ ଯଦି ତା ଉପରେ କିଛି ସ୍ଲାବ ପକେଇ ଦେବେ ତାହେଲେ ସେ ମଶା ମାଛି ଆଉ କିଛି ହେବେନି, ପାଣିଟା ସୁନ୍ଦର ଭାବରେ ଗଡିଯିବ, ମେନ୍ ଡ୍ରେନ୍କୁ ମଧ୍ୟ ସେ ପଳେଇବ। ତେଣୁକରି ଏଥିପାଇଁ ଆମେ ଅନୁରୋଧ କରୁଛୁ ଆପଣ ଦୟାକରିକି ଏ ଜିନିଷଟାକୁ ଟିକେ ଦାୟିତ୍ୱ ସହକାରେ ନେଇକି ତା ପ୍ରତି ଟିକେ ସଚେତନ ହୁଅନ୍ତୁ।